ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର କୃଷି ଭବନଠାରେ କ୍ରପ୍ ୱେଦର ୱାଚ୍ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ଫସଲର ସ୍ଥିତି, ପାଣିପାଗ, ସାର ଯୋଗାବାର ସ୍ଥିତି ବାବଦେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଜ୍ୟ ବହୁଟେ ଗଛ ଲଗାଯିବା, ଏ ଅଭିଯାନଟି କୃଷି ବିଭାଗ ତରଫରୁ 23 ଲକ୍ଷ ଗଛ ଲଗାବାର ଲାଗି ବୈଠକଟି ନିଷ୍ପତ୍ତି ନିଆଯାଇଛି। କୃଷି ସମୃଦ୍ଧି ହେଲ୍ପଲାଇନ୍ ଜରିଏ ଚାଷବାସ ଆଉ ଭିନ୍ ଭିନ୍ ସରକାରୀ ସୁବିଧା ସୁଯୋଗ ବାବଦେ ଚାଷୀମାନଙ୍କୁ ସମିଆଜାନୀ ସୂଚନା ଦିଆଯାଉଛି। ଆଇବା ଦିନେ ସାର ଯୋଗାଣକେ ବରକସ କରିବା ଲାଗି ଆହୁରି ଅତକା ରେଲ୍ ରାକ୍ ପଏଣ୍ଟ ଲାଗି ବିଭାଗ ତରଫରୁ ରେଲ୍ ମନ୍ତ୍ରଣାଳୟକେ ଚିଠି କରାଯାଇଛି ବୋଲି ବୈଠକଟି ଡକ୍ଟର ପାଢ଼ୀ କହିଛନ୍। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଗଲାକାଲି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପହଲା କିସ୍ତି 1,000 ଟଙ୍କା ଚାଷୀମାନଙ୍କୁ ଦେଇଛନ୍। ଦେଶର 35 ଲକ୍ଷ ନୁ ଅତକା ଚାଷୀଙ୍କ ବ୍ୟାଙ୍କ ଖାତାକେ 3,900 କୋଟି ନୁ ଅତକା ଟଙ୍କାର ସାହାଯ୍ୟ ଡିବିଟି ଜରିଏ ସିଧାସଳଖ ଦିଆଯାଇଛି। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଫସଲ ନୁକସାନ ସହୁଥିବା ଫି ଚାଷୀଙ୍କ ପାଖକେ ଯୋଜନାର ସାହାଯ୍ୟ ପହଞ୍ଚାବା ଲାଗି ସରକାର ପ୍ରତିଶ୍ରତିବଦ୍ଧ ଆନ୍ ବୋଲି କହିଛନ୍। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗଲାକାଲି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ସହିତ ଭିନ୍ ଭିନ୍ କେନ୍ଦ୍ରୀୟ ଯୋଜନାମାନଙ୍କର ଅଗ୍ରଗତିର ସମୀକ୍ଷା କରିଛନ୍। ଏ ଦୁଇ ଯୋଜନା ଓଡ଼ିଶାର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ଦିଗେ ଅଗ୍ରଣୀ ଭୂମିକା ନେଉଛି ବୋଲି ଶ୍ରୀ ସିଂହଦେଓ କହିଛନ୍। ସେ କହିଛନ୍, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଥି 1,28,000 ନୁ ଅତକା ଲୋକ ଆବେଦନ କରିଛନ୍। ସେ ଭିତରୁ 1,27,820 ଆବେଦନ ଅନୁମୋଦନ କରାଯାଇଛି। ଏପତକ ରାଜ୍ୟ 33.6 MW ଶକ୍ତି କ୍ଷମତା ସ୍ଥାପନ ହୋଇଛି। ସେନ୍ତା ପ୍ରଧାନମନ୍ତ୍ରୀ କୁସୁମ ଯୋଜନାଟି 50 MW କ୍ଷମତାକେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଅନୁମୋଦନ କରିଛି। ବିଭାଗକେ ଆସୁଥିବା ଭିନ୍ ଭିନ୍ ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଉପରେ ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ଜୋର୍ ଦେଇଛନ୍। ସମ୍ବଲପୁର ରୋଡ୍ ଷ୍ଟେସନ୍ ପାଖେ ଥିବା ବୁଢ଼ାରଜା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଘଟିଥିବା ଛାତ୍ର ମୃତ୍ୟୁ ଘଟଣାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍। ମୁଖ୍ୟମନ୍ତ୍ରୀ ମୃତ ଛାତ୍ରଙ୍କ ପରିବାର ଲୋକ ସମବେଦନା ଜଣାବାର ସହିତ ରିଲିଫ୍ ପାଣ୍ଠିନୁ 4 ଲକ୍ଷ ଟଙ୍କା ସାହାଯ୍ୟ ଘୋଷଣା କରିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଲ୍ ଘଟଣାଟି ଶୋକ ପ୍ରକାଶ କରିଛନ୍। ବରିଷ୍ଠ ରେଲ୍ ଅଧିକାରୀମାନେ ଘଟଣା ଜାଗାଟି ତଦନ୍ତ ମୂଲ କରିଥିବା ବେଳେ ଏଥିଲାଗି ଗୋଟିଏ ଉଚ୍ଚସ୍ତରୀୟ ଦଳ ଗଠନ କରାଯାଇଛି। ଘଟଣା ଉତ୍ତରୁ ପୂର୍ବତଟ ରେଳବାଇ ତରଫରୁ ପ୍ରତିଷେଧକ ସୁରକ୍ଷା ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସଡ଼କ ଦୁର୍ଘଟଣାର ଆହତମାନଙ୍କୁ ରାଜ୍ୟର କେତେଟା ଡାକ୍ତରଖାନାର ପ୍ରାଥମିକ ଚିକିତ୍ସା ଲାଗି 1.5 ଲକ୍ଷ ଟଙ୍କାର କ୍ୟାସ୍ଲେସ୍ ସୁବିଧା ଯୋଗାଇ ଦେବାରକେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍। ଏଥିଲାଗି ଆହତମାନଙ୍କ ବାବଦେ ଥାନାମାନଙ୍କେ ଟେକ୍ନିକ୍ ତଥ୍ୟ ରଖାଯିବା, ଥାନା ତରଫରୁ ଆହତ ବ୍ୟକ୍ତିଙ୍କ ନାଁ ଥି ଗୋଟିଏ ଇନ୍ଫର୍ମେସନ୍ ଡିଟେଲ୍ ଆଇଡି ଖୋଲାଯିବା, ଏ କାମ ଲାଗି ଫି ଥାନାନ ଛନେ ଲେଖା ହୋମ୍ଗାର୍ଡକୁ ଖାସ୍ ନିଯୁକ୍ତି ଦିଆଯିବା, ଏ ବାବଦେ ପରିବହନ ବିଭାଗ ତରଫରୁ ଗୃହ ବିଭାଗକେ ଚିଠି ଲେଖାଯାଇଛି। ଇତି ହେବାରକେ ଥିବା ଖର୍ଚ୍ଚା ସଡ଼କ ସୁରକ୍ଷା ପାଣ୍ଠିନୁ ଗୃହ ବିଭାଗକେ ଯୋଗାଇ ଦିଆଯିବା ବୋଲି ପରିବହନ ବିଭାଗ ତରଫରୁ କୁହାଯାଇଛି। ଆଜି ସାରା ପୃଥିବୀନ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ମିଲିତ ଜାତିସଂଘ ବିଶ୍ୱ ଯୁବ ଫୋରମର ଗୋଟିଏ ବୈଠକର ପ୍ରସ୍ତାବ ଅନୁସାରେ 1991 ଆନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ସରକାର ଆର୍ ଆନ୍ତର୍ଜାତୀୟ ସଂଗଠନମାନଙ୍କେ ଜୁଆନ ପିଢ଼ିକେ ସାମିଲ କରବାର ଉପରେ ଜୋର୍ ଦେବା ଲାଗି ଏ ଦିବସ ପାଳନ କରାଯାଇ ଆସୁଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁସ୍ଥ ଜୀବନଯାପନ ଲାଗି ସଚେତନ ହେବାରକେ ନିବେଦନ କରିଛନ୍। ଏଚ୍ଆଇଭି ସହିତ ଅଲଗା ସଂକ୍ରମଣ ଉପରେ ସଚେତନତା ଆଉ ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କର ସଚେତନତା ଅଭିଯାନଟି ଓଡ଼ିଶା ସାମିଲ ହୋଇଛି। ଏଥିଲାଗି ରାଜ୍ୟ ମୂଲ ହୋଇଥିବା ସଚେତନତା ଅଭିଯାନର 2 ନମ୍ବର ବଛର ଆଇଷ୍ଠାନ ଅକ୍ଟୋବର 11 ତାରିଖ ତକ ଚାଲବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୁବ ଦିବସ ଉଲ୍ଗୁନେ ରାଜ୍ୟ ଆଉ ଦେଶର ଜୁଆନ ବର୍ଗଙ୍କର ସୁସ୍ଥ ସୁରକ୍ଷିତ ଓ ନିରାମୟ ଜୀବନଯାପନ କାମନା କରିଛନ୍। ଆଜି ବିଶ୍ୱ ହାତୀ ଦିବସ 2011 ଆଜିର୍ ଦିନକେ ହାତୀ ଦିବସ ଭାବେ ପାଳନ କରାଯାଉଛି। ହାତୀମାନଙ୍କର ସୁରକ୍ଷା ସଂରକ୍ଷଣ ବାର୍ତ୍ତା ନେଇକରି ଫି ବଛର ହାତୀ ଦିବସ ପାଳନ କରାଯାଇ ଆସୁଛି। ହାତୀମାନଙ୍କର ଖାସ୍ ଯତ୍ନ ଉପରେ ଏ ଅବସରରେ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଜୋର୍ ଦେଇଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟର ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମଟି ସଂସ୍କୃତ ଭାଷାର ଉତ୍ପତ୍ତି ସାହିତ୍ୟର ବିକାଶ ବାବଦେ ଆଲୋଚନା କରାଯାଇଥିଲା। ଦକ୍ଷିଣ ପଶ୍ଚିମ ଆଉ ତାର ପାଖର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନ ଆଇବାକାଲି ତ ଗୋଟିଏ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି। ଇତାର ପ୍ରଭାବଟି ଆଇଷ୍ଠାନୁ ରାଇଜେ ବର୍ଷା ମୂଲ ହେବା। କୋରାପୁଟ ଆର୍ ମାଲକାନଗିରି ସହିତ ଦକ୍ଷିଣ ଓଡ଼ିଶାର ବଡ଼ଭାଗୀ ଜାଗାନ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।